କିଶୋର କିଶୋରୀମାନଙ୍କୁ ମିଳୁ ଯୌନ ଶିକ୍ଷାର ଜ୍ଞାନ, ନା ହେଉ କିଛି ଭୁଲ, ହେଉ ସବୁ ଅଡ଼ୁଆର ସମାଧାନ। ଓଡ଼ିଶା ମୋବାଇଲ ବାଣୀରେ ଚାଲୁଥିବା ଯୁବ ଯୌନ ସ୍ୱାସ୍ଥ୍ୟ ଅଭିଯାନରେ ଆପଣ ନା କେବଳ ଏହି ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ପାଇପାରିବେ, ବରଂ ମୋବାଇଲ ବାଣୀରେ ନମ୍ବର 3 ଟିପି ଯୌନ ସଂକ୍ରମିତ ରୋଗର ବୃଦ୍ଧିକୁ ରୋକିବା ନିମନ୍ତେ ଜଡ଼ିତ ନିଜ ପ୍ରଶ୍ନକୁ ବି ଆମ ସାମ୍ନାରେ ରଖିପାରିବେ। ହଁ ଶ୍ରୋତା ବନ୍ଧୁ, ଏହି ଅଭିଯାନର ଆସନ୍ତା ଅଧ୍ୟାୟରେ ଆମେ କଥା ହେବା ସୁଜାକ, ଯୌନାଙ୍ଗରେ ଘା ହେବା, ଯୌନ କ୍ରିୟାରୁ ହେଉଥିବା ରୋଗର ବୃଦ୍ଧି ଏବଂ ରକ୍ଷା ବିଷୟରେ କିଛି ଉପଦେଶ। ଏହି ବିଷୟରେ ନିଜ ବିଚାର ଆମ ସହ ବାଣ୍ଟନ୍ତୁ। ଏହି ଖବର ଶୁଣୁଥିବା ସମୟରେ ନମ୍ବର 2 ଟିପନ୍ତୁ। ମନେ ରଖନ୍ତୁ, କିଛି ବଛା ବଛା ବିଚାରକୁ ଆମେ ଶୁଣିବା ଏହି ଅଭିଯାନର ଆସନ୍ତା ଅଧ୍ୟାୟରେ, ଅର୍ଥାତ୍ ଶନିବାର 7-8 ପର୍ଯ୍ୟନ୍ତ ଏବଂ ରବିବାର 7-8 ପର୍ଯ୍ୟନ୍ତ। ଧନ୍ୟବାଦ।